ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସର ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ଶାନ୍ତି ଶୃଙ୍ଖଳାତି ସରିଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସହିତ ସାରା ପୃଥିବୀନ ଆଜି 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଆୟୁ ଲାଗି ଯୋଗ ପ୍ରସଙ୍ଗ ଆଧାରଥି ଯୋଗର ଉପକାରିତା ବାଦେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରିଏ ଆଜିର ଦିନେ ଲୋକକୁ ସଚେତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି କୋଲକାତା ରେଡ୍ ରୋଡ୍ନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରବାର ସହିତେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି କହିଛନ୍, ଯୋଗ ଖାଲି ଶାରୀରିକ ବ୍ୟାୟାମ ନୁହେଁ କି କେନ୍ସି ବର୍ଗଥି ସୀମିତ ନୁହେଁ ସେ। ଯୋଗ ହେଉଛେ ମାନବୀୟ ଚେତନାର ସଶକ୍ତ ରୂପ। ଇଟା ମାନସିକ ସୁସ୍ଥତାର ଶାରୀରିକ ସୁସ୍ଥତାକେ ସନ୍ତୁଳିତ କରବାର ସହିତେ ସକାରାତ୍ମକ ଜୀବନ ବିତାବାର ଲାଗି ସାହାଯ୍ୟ କର୍ସି। ଯୋଗକେ ଖାଲି ଗୋଟେ ଧାରିଜ ଦିନେ ସୀମିତ ନାଇଁ ରଖିକିରି ଜୀବନର ଗୋଟେ ଅଂଶ ବନାବାର ଦରକାର ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍। ସରକାରଙ୍କ ତରଫରୁ 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଲାଗି ଚଳିତ ବର୍ଷର ଫି ଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛେ ବୋଲି ଶ୍ରୀ ମୋଦି କହିଛନ୍।
ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହେ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
ଇନୁ ଜଣେଇ ଦିଆଯାଇପାରେ ଯେ 2015 ମସିହାନୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାର ଦିନୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଚଣ୍ଡିଗଡ଼ ଲକ୍ଷ୍ନୌ ମୈଶୂର ନ୍ୟୁୟର୍କ ଶ୍ରୀନଗର ଓ ବିଶାଖାପାଟନମ୍ନୁ ଯୋଗ ଦିବସର ନେତୃତ୍ୱ ନେଇଛନ୍। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆଜି ସାରା ଦେଶେ 100ଟା ପ୍ରତୀକାତ୍ମକ ଜାଗାନୁ ଖାସ୍ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ହୋଇଥିବାର ଯୋଗ ଦିବସ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଆର୍ ଚାପମୁକ୍ତ ଜୀବନ ଲାଗି ବୟସ୍କ ଯୁବାର ଛାତ୍ର ସମ୍କୁ ନିୟମିତ ଯୋଗ କରବାର ଲାଗି ଆହ୍ୱାନ ଦେଇଛନ୍। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକେ ଅଏତକା ବରକସ କରବାର ଲାଗି ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନ 3ଟା ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଜଟଣୀର ବିଞ୍ଝଗିରିଠାରେ ଗୋଟିଏ ଅତ୍ୟାଧୁନିକ ଯୋଗ ଆର୍ ନେଚୁରୋପାଥି ଅନୁଷ୍ଠାନ ବନା ଚାଲିଛେ। ସରକାର ଯୋଗକେ ବିଦ୍ୟାଳୟ ପାଠ୍ୟକ୍ରମ ଆର୍ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଥି ସାମିଲ କରବାରକେ ପଦକ୍ଷେପ ନେଉଛନ୍ ବୋଲିକରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍।
ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଆର୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଯୋଗାଭ୍ୟାସ କରିଛନ୍। ଶ୍ରୀ ପ୍ରଧାନ କହିଛନ୍, ଯୋଗ ଶରୀର ମନ ଆର୍ ଆତ୍ମା ଭିତରେ ତାଲମେଲ ରଖବାର୍ଥି ଗୋଟେ ଶ୍ରେଷ୍ଠ ମାଧ୍ୟମ ଆଏ। ଇଟା ନିରନ୍ତର ଭାବେ ମନୁଷ୍ୟକେ ଗୋଟେ ସୁସ୍ଥ ଜୀବନ ଦିଗେ ଆଗ୍କେ ନେସି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଯୋଗାଭ୍ୟାସର ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର୍ ଲାଗି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ନୁ ହୋଇଥିବାର ଖାସ୍ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମକୁ ଯୋଗକେ ନିଜର ଜୀବନର ଅଂଶ ହିସାବେ ଗ୍ରହଣ କରବାର୍ ଲାଗି ପରାମର୍ଶ ଦେଇଥିଲେ। ସମ୍ବଲପୁର ମହାନଦୀ ରିଙ୍ଗରୋଡ୍ ଆଲତିଘାଟନୁ କ୍ରୀଡ଼ା ଆର୍ ଯୁବସେବା ବିଭାଗ ଜିଲ୍ଲା ପ୍ରଶାସନ ଆର୍ ଯୁବ ମହୋତ୍ସବ ସମିତି ତରଫରୁ ସାମୁହିକ ଯୋଗ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୁଲିସ ଆଇଜି, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇକରି ଯୋଗାଭ୍ୟାସ କରିଛନ୍। ଝାରସୁଗୁଡ଼ାଠାରେ ହୋଇଥିବାର ଯୋଗ ଦିବସ ସମାରୋହଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଫି ଦିନ ଯୋଗ କରବାର ସହିତ ଏଇଟାକେ ଗୋଟେ ଜନ ଆନ୍ଦୋଳନ କରବାର ଲାଗି ଆହ୍ୱାନ ଦେଇଛନ୍। ଏ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଲ୍ ସାମିଲ ହୋଇଥିଲେ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ରୁ ଯୋଗ ଦିବସ ସମାରୋହଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ସୁବର୍ଣ୍ଣପୁରଠାରେ ଜିଲ୍ଲା ପ୍ରଶାସନ ତରଫରୁ ଟାଉନ୍ ହଲ୍ ଯୋଗ ଦିବସ କାର୍ଯ୍ୟକ୍ରମଟି ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ଅଲଗା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେନ୍ତା ବରଗଡ଼ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ରୁ ହୋଇଥିବା ଜିଲ୍ଲାସ୍ତରୀୟ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଗ୍ରନ୍ଥି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ର ଜିଲ୍ଲାସ୍ତରୀୟ ଯୋଗ ଦିବସ ସମାରୋହଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇକରି ଏ ବଛରର ବାର୍ତ୍ତା ଉପରେ ଜୋର ଦେଇଥିଲେ। ବୌଦ୍ଧ ଷ୍ଟାଡିୟମ୍ଠାରେ ହୋଇଥିବା ଯୋଗାଭ୍ୟାସ ସମାରୋହଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆର୍ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପଶ୍ଚିମ ଓଡ଼ିଶାର ଗାଁ ନୁ ସହର ତକ ସବୁଆଡ଼େ ଯୋଗାଭ୍ୟାସ କାର୍ଯ୍ୟକ୍ରମ ମାନ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 24 ତାରିଖ ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର୍, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆର୍ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ୍ହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା, ରେନେସିମାନଙ୍କେ ଏ କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଏ ବିଷୟବସ୍ତୁ ଉପରେ ଆଧାରିତ ଅଭିଯାନଟି ପିଇବାର ପାନ, ପରିମଳ, ଘର, ପରିବହନ ଆର୍ ଡିଜିଟାଲ ଶାସନ କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶିତ ହେବା। ରାଜ୍ୟ ହେଉଥିବାର ଖରା ଗରମକେ ନଜରଥି ରଖିକରି କେତେଟା ଜିଲ୍ଲାନ ସ୍କୁଲ ଛୁଟି ସମୟକେ ଏବା କାଲ ତକ ବଢ଼ାଯାଇଛେ। କେତେଟା ଜାଗାନ ସକାଳୁଆ ସ୍କୁଲ ଭିଲ୍ କରାଯାଇଛେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଏବା କାଲଠାନୁ 25 ତାରିଖ ତକ ସକାଳର 6:30 ନୁ 10:30 ବଜା ତକ ସ୍କୁଲ ଖୋଲା ରଖବାର୍କେ ବିଜ୍ଞପ୍ତି ବାହାରିଛେ। ସୁବର୍ଣ୍ଣପୁର ଜିଲ୍ଲାନୁ ଏବା କାଲଠାନୁ ପରବର୍ତ୍ତୀ ଆଦେଶ ତକ ସଖାଲ ବେଲା ସ୍କୁଲ କରବାର୍କେ ଜିଲ୍ଲାପାଳଙ୍କ ତରଫୁ ବିଜ୍ଞପ୍ତି ବାହାରିଛେ। ନୂଆପଡ଼ା ଜିଲ୍ଲାନୁ ଆଘନୁ ଏବା କାଲ ତକ ସଖାଲ ସ୍କୁଲ କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ଏହାଦେଇ ତାକେ 25 ତାରିଖ ତକ ବଢ଼ାଯାଇଛେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫୁ ବିଜ୍ଞପ୍ତି ବାହାରିଛେ। ରାଜ୍ୟ ଯୁକ୍ତ 2 ଶ୍ରେଣୀଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଏ ମାସର 30 ତାରିଖ ତକ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଥି ଆବେଦନ କରିପାରିବେ। ସୂଚନା ଅନୁସାରେ ରାଜ୍ୟ ଥିବାର 2575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନୁ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଆର୍ ଧନ୍ଦାମୂଳକ ଶିକ୍ଷାର୍ଥି ଛାତ୍ରଛାତ୍ରୀମାନେ ନାଁ ଲେଖାବାର ଲାଗି ଆବେଦନ କରିପାରିବେ। ଆଜ ତକ 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବାର ସୂଚନା ମିଳିଛି। ରାଜ୍ୟ ଯୁକ୍ତ 2 କଳା ଶ୍ରେଣୀଥି 3,38,258 ଆସନ ଥିଲାବେଳେ ବିଜ୍ଞାନଥି 1,93,717, ବାଣିଜ୍ୟଥି 43,832, ସଂସ୍କୃତଥି 13,712 ଆର୍ ଧନ୍ଦାମୂଳକ ଶିକ୍ଷାର୍ଥି 10,684 ଆସନ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫୁ ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ହୋଇଯାଇଛି। ପରୀକ୍ଷା ଦ୍ୱିପହର 2 ବଜୁ ମୂଲ ହୋଇକରି ଉପରବେଳା 5:15 ସରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ମାନସିକ ଭାବେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ଲାଗି ପରାମର୍ଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କର ପରୀକ୍ଷା କେନ୍ଦ୍ର ଭିତରକେ ଯିବାରୁ ପରୀକ୍ଷା ଶେଷ ହେବାର ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦେଶର 551 ସହରନୁ 5,540 କେନ୍ଦ୍ର ଆର୍ ବିଦେଶର 14 ସହରନୁ 22,00,000 ଏତକା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍। ସୂଚନା ଅନୁସାରେ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରନୁ ପାଖାପାଖି 57,000 ଛାତ୍ରଛାତ୍ରୀ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଦେଇଛନ୍। ପରୀକ୍ଷା ଲାଗି 2,00,000 ଏତକା କର୍ମଚାରୀ ନିୟୋଜିତ କରାଯାଇଥିବାର ବେଲ୍କେ ଆଧାର ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ଭିଲ୍ କରାଯାଇଥିଲା। ପରୀକ୍ଷା ପରିଚାଳନାଥି ତାଲମେଲ ରଖବାର ଲାଗି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା କେନ୍ଦ୍ରକେ ନିଆ ଆନା କରବାର ଲାଗି ମାହାଲିଆ ବସ୍ ଚଳାଚଳ କରିଥିଲେ। ଆଜ ପିତୃ ଦିବସ। ଆମର ଭାରତୀୟ ସଂସ୍କୃତିଥି ପରିବାରନୁ ପିତାଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଜୁନ୍ ମାସର 3 ରବିବାରକେ ପିତୃ ଦିବସ ଭାବେ ପାଳନ କରାଯାଏସି। ମା ପୃଥିବୀ ହେଲେ ପିତା ହେଉଛନ୍ ଆକାଶ, ଜଣେ ଛୁଆ ହିଁ ତାର ବାପାକେ ଆଦର୍ଶ ଭାବେ ଦେଖିଥିସି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। କାଲବୈଶାଖୀ ପ୍ରଭାବତି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏତାର ସହାୟତା ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର ସହାୟତା ରାଜ୍ୟର 22 ଜିଲ୍ଲାନୁ ଧୁକାଗଡ଼ି ଚଡ଼କ ମାରିକରି ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାରୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଏବେ 24 ତାରିଖରୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆର୍ ଶାନ୍ତି ଶୃଙ୍ଖଳାତି ସରିଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।